ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତା ଦୁଇ ମାସ ମଧ୍ୟରେ ଗ୍ରାମାଞ୍ଚଳରେ ଆବାସ ସର୍ଭେ ଶେଷ ହେବ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ସର୍ଗୀ ଫୁଲ ଉତ୍ସବ। ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ବୈଷ୍ଣବଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଦିବାପହୁଡ଼ ନୀତି ପାଇଁ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ବନ୍ଦ ରହିଛି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ। ଏବଂ ପଶ୍ଚିମାଝଡ଼ ପ୍ରଭାବରେ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହିତ କୋହଲା ପାଗ ନେଇ ଅନୁମାନ କଲା ପାଣିପାଗ ବିଭାଗ। ଆସନ୍ତା ଦୁଇ ମାସ ମଧ୍ୟରେ ଗ୍ରାମାଞ୍ଚଳରେ ଆବାସ ସର୍ଭେ କାର୍ଯ୍ୟ ଶେଷ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳରେ ଗରିବ ବାସହୀନ ପରିବାର ଚିହ୍ନଟ କରିବା ପାଇଁ ସର୍ଭେ ପ୍ରକ୍ରିୟା ଜାରି ରହିଛି ଏବଂ ଗ୍ରାମସଭା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି। ଯେଉଁ ହିତାଧିକାରୀମାନେ ସରକାରୀ ବାସଗୃହ ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଆସନ୍ତା ଶିକ୍ଷାବର୍ଷଠାରୁ କେତେକ ଶ୍ରେଣୀର ପାଠ୍ୟପୁସ୍ତକର ଦାମ୍ ଶସ୍ତା କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସଂସଦରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏନ୍ସିଇଆର୍ଟି ଆସନ୍ତା ଶିକ୍ଷାବର୍ଷରୁ 15 କୋଟି ଗୁଣାତ୍ମକ ମାନର ପୁସ୍ତକ ପ୍ରକାଶ କରି ସୁଲଭ ଦରରେ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବ। 2026-27 ଶିକ୍ଷାବର୍ଷରୁ ନୂତନ ଶିକ୍ଷାନୀତି ଅନୁସାରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରିବର୍ତ୍ତିତ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର 42 ନୂଆ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ସେଗୁଡ଼ିକ ମଧ୍ୟରେ 8 ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, 7 ନୂଆ ଆଇଆଇଟି, 8 ନୂଆ ଆଇଆଇଏମ୍, 2 ଆଇଜର ଓ ଆଇଆଇଏସ୍ଟି, 2 ଏନ୍ଆଇଟି ଓ ଆଇଆଇଇଏସ୍ଟି ଏବଂ 16 ଟ୍ରିପଲ୍ ଆଇଆଇଟି ସ୍ଥାପନ କରାଯାଇଛି। ରାଜ୍ୟସ୍ତରୀୟ ସର୍ଗୀଫୁଲ ଉତ୍ସବ 2024 ଆଜିଠାରୁ ଭୁବନେଶ୍ୱର ୟୁନିଟ୍ 1 ଆଦିବାସୀ ପଡ଼ିଆଠାରେ ଆରମ୍ଭ ହେଉଛି। 3 ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ 30 ଜିଲ୍ଲାରୁ 351 ଜଣ ଛାତ୍ର, 771 ଜଣ ଛାତ୍ରୀ ଏବଂ 149 ଜଣ କ୍ରୀଡ଼ା ଶିକ୍ଷକ ଓ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବେ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର 100 ଜଣ ଛାତ୍ରଛାତ୍ରୀଙ୍କୁ 10ମ ବୋର୍ଡ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯିବ। ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା 50 ହାଇସ୍କୁଲକୁ ପୁରସ୍କୃତ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ସର୍ଗୀଫୁଲ 2024 ଲୋକାର୍ପଣ କରାଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ 5 ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ। ଆସନ୍ତା ଶନିବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜସ୍ଥାନରେ ରହିବେ ଏବଂ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରେ ଶ୍ରୀ ମାଝୀ 55ତମ ଜିଏସ୍ଟି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ରାଜ୍ୟର 11 ଜିଲ୍ଲା ବରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, କୋରାପୁଟ, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି ଜିଲ୍ଲାଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟାରେ 323 ଜଣ ସୁପରଭାଇଜର ଏବଂ 1282 ଜଣ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାର ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ କିଣା ସହିତ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ 2300 ଏବଂ ଇନ୍ପୁଟ୍ ସହାୟତା ବାବଦରେ 800 ପ୍ରଦାନ କରୁଛନ୍ତି। ଚଳିତ ଖରିଫ୍ ଋତୁରେ ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କଠାରୁ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 42,411 ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଧାନର ଚୋରାଚାଲାଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଫେସର ବୈଷ୍ଣବଚରଣ ସାମଲଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପୁସ୍ତକ ଭୂତି ଭକ୍ତି ବିଭୂତିକୁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି। ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ଆଗଧାଡ଼ିର ଲେଖକମାନଙ୍କ ମଧ୍ୟରେ ପ୍ରଫେସର ସାମଲଙ୍କ ପୁସ୍ତକ ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ପ୍ରଫେସର ସାମଲ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟନିର୍ବାହ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ଏହି ନୀତି ପାଇଁ ଅପରାହ୍ନ 2:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜି ପହୁଡ଼ ନୀତି ଯୋଗୁଁ ବନ୍ଦ ରହିଛି। ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ଦେଶବ୍ୟାପୀ ଚାଲିଥିବା 100-ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନକୁ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ସହ ରୋଗ ନିରାକରଣ ନିମନ୍ତେ କ୍ଷେତ୍ରୀୟ ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ପରୀକ୍ଷଣ ଓ ବିନାମୂଲ୍ୟରେ ଔଷଧ ବଣ୍ଟନ କାର୍ଯ୍ୟ ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଯକ୍ଷ୍ମା ନିରାକରଣ ଅଭିଯାନ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ଗୁରୁ କହିଛନ୍ତି,
ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଗତ 7 ଡିସେମ୍ବରରୁ 24 ମାର୍ଚ୍ଚ 2025 ଯାଏଁ 100-ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଚାଲୁଅଛି। ବର୍ତ୍ତମାନ ଆମ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ 236 ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି ଏବଂ ସମସ୍ତ ରୋଗୀ ନିକ୍ଷୟ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ। ଯେମିତି ଜଣେ ବି ଯକ୍ଷ୍ମା ରୋଗୀ ଲୁକାୟିତ ଭାବରେ ରହିନଥିବେ ସେଥିପାଇଁ ଚିହ୍ନଟ ପ୍ରକ୍ରିୟାକୁ ବ୍ୟାପକ କରି ତାଙ୍କୁ ଚିକିତ୍ସା ପ୍ରଦାନ ପୂର୍ବକ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ ଲକ୍ଷ୍ୟ ହାସଲ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଗ୍ରାମୀଣ ଉପଭୋକ୍ତା ଓ ବିକ୍ରେତାଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆଭିମୁଖ୍ୟ ନେଇ ଆଜି କଟକ ନୌବାଣିଜ୍ୟ ସଂଗ୍ରହାଳୟଠାରେ ଉପଭୋକ୍ତା ବିକ୍ରେତା ସମାବେଶ 2024 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ସମାବେଶକୁ ଉଦ୍ଘାଟନ କରି ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ କାରିଗରମାନଙ୍କର ହାତ ତିଆରି ଉତ୍ପାଦଗୁଡ଼ିକୁ ଅଧିକରୁ ଅଧିକ ଉପଯୋଗ କରିବା ପାଇଁ କହିଥିଲେ। ଗ୍ରାମାଞ୍ଚଳର ଉତ୍ପାଦକ ଗୋଷ୍ଠୀ କିପରି ସେମାନଙ୍କ ଉତ୍ପାଦନର ବିକାଶ, ଏହାର ବିବିଧୀକରଣ ତଥା ଖୁଚୁରା ବିକ୍ରୟ ବ୍ୟବସ୍ଥାରେ ବ୍ରାଣ୍ଡର ଉନ୍ନତିକରଣ କରିପାରିବେ ସେ ସମ୍ପର୍କରେ ସମାବେଶରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ଭଳି ଦିଗଗୁଡ଼ିକୁ ଗୁରୁତ୍ୱ ଦେଇ ନିଜ ନିଜର ଉତ୍ପାଦକୁ ଅଧିକ ଆକର୍ଷଣୀୟ ତଥା ବଜାର ଅନୁକୂଳ କରାଇ ନେବାକୁ ଜିଲ୍ଲାପାଳ ଉତ୍ପାଦକ ଗୋଷ୍ଠୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହିଲ୍ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଆସନ୍ତା 23 ତାରିଖଠାରୁ 6 ଦିନ ଧରି ଏକ ଆଧ୍ୟାତ୍ମିକ ଶାସ୍ତ୍ର ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ଉଦ୍ଘାଟନୀ ସନ୍ଧ୍ୟାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରୀୟ ମୁଖ୍ୟ ସ୍ୱାମୀ ଅଭେଦାନନ୍ଦେଜୀ ଯୋଗଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ମିଶନ ବ୍ରହ୍ମପୁର ଶାଖା ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ତଥା କମିଶନର ବଳବନ୍ତ ସିଂ ଦିଗପହଣ୍ଡି ବ୍ଲକର ବାସୁଦେବ ପଞ୍ଚାୟତ ବୁଲି ଦେଖିବା ସହିତ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସରକାରୀ ଅନୁଦାନରେ ନିର୍ମିତ ଜଗନ୍ନାଥ ହାଇସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମିଶନ ଶକ୍ତି ଗୃହ ଅଗ୍ରଗତି କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ସ୍ମାର୍ଟଫୋନ୍ ରପ୍ତାନୀକାରୀ ଦେଶଗୁଡ଼ିକ ମଧ୍ୟରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। 2019 23ତମ ସ୍ଥାନରେ ରହିଥିଲା। ଗତ ନଭେମ୍ବର ମାସରେ ଦେଶର ସ୍ମାର୍ଟଫୋନ୍ ରପ୍ତାନୀ 20,000 କୋଟି ଟଙ୍କା ଅତିକ୍ରମ କରିଛି ବୋଲି କମ୍ପାନୀଗୁଡ଼ିକ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟରୁ ସୂଚନା ମିଳିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇ ଏହି ସଫଳତା ପାଇଁ ସମସ୍ତଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କର ପରିବାରର ଅଧିକାର ଏବଂ ସୁରକ୍ଷା ସହିତ ଦେଶ ଏବଂ ସମାଜ ଗଠନରେ ସେମାନଙ୍କର ଅବଦାନକୁ ଲୋକଲୋଚନକୁ ଆଣିବା ଲାଗି ଆଜି ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତିରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କର ଅବଦାନ ଏବଂ ଅଧିକାର ବାବଦରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ 2000 ଏହି ଦିବସ ପାଳନ କରାଯାଉଛି। ପାଣିପାଗ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ସହିତ ପାଗ କୋହଲା ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 4 ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 3-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି କନ୍ଧମାଳ ଜିଲ୍ଲାର ଘୁମସର ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା 4.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 2 ମାସ ମଧ୍ୟରେ ଗ୍ରାମାଞ୍ଚଳରେ ଆବାସ ସର୍ଭେ ଶେଷ ହେବ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ସର୍ଗୀଫୁଲ ଉତ୍ସବ। ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ବୈଷ୍ଣବଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଦିବା ପହୁଡ଼ ନୀତି ପାଇଁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ରହିଛି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ। ଏବଂ ପଶ୍ଚିମା ଝଡ଼ ପ୍ରଭାବରେ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହିତ କୋହଲା ପାଗ ନେଇ ଅନୁମାନ କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।